ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଇଜେ ଚାର ନମ୍ଘର ଆର୍ ଦେଶର ସାତ ନମ୍ଘର ଖେପ୍ ନିର୍ବାଚନ ଲାଗି ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା। ଗଲାକାଲି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛେ। ଇଖେପେ ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଆର୍ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଆର୍ ଇତାର ଅଧୀନତି ଥିବାର 42ଟା ବିଧାନସଭା ଆସନ ଲାଗି ଆଇବା ଜୁନ୍ 1 ତାରିଖ ଭୋଟ୍ ହେବା। 17 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ବରିଷ୍ଠ ବିଜେପି ନେତା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କଟକ ଗସ୍ତ ଆସିବେ। କଟକ ଲୋକସଭା ଆର୍ ବିଧାନସଭାର ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ଶ୍ରୀ ଶାହା ନିର୍ବାଚନ ପ୍ରଚାର କରିବେ। ମିଳିଥିବା ସୂଚନା ଅନୁସାରେ ଶ୍ରୀ ଶାହା ବକ୍ସିବଜାର ସମାଜ କାର୍ଯ୍ୟାଳୟ ସାମ୍ନାନୁ ଉପରବେଳା 4 ବଜେ ରୋଡ୍ ଶୋ ଥି ବାହାରିବେ। ଏହି ରୋଡ୍ ଶୋ ତିନିକୋଣିଆ ବଗିଚା, ଦରଗା ବଜାର, ଚୌଧୁରୀ ବଜାର ଆର୍ ବାଲୁ ବଜାର ହୋଇକରି ଚାନ୍ଦନୀ ଚୌକ ତକ ଯିବା। ଶ୍ରୀ ଶାହା ଏବା 19 ତାରିଖ ଦିନ ସମ୍ଭଲପୁର ରେମେଡ୍ଠାରେ ଗୋଟିଏ ଜନସଭା ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱରଠାରେ ପହଞ୍ଚକରି ଦଳର ଗୋଟିଏ କର୍ମଶାଳା ଯୋଗଦେବେ। ସେ ଆଇବା କାଲ୍ ବରଗଡ଼ ଜିଲ୍ଲାର ପଦମପୁର ସୁନ୍ଦରଗଡ଼ ନୁ ଦଳ ତରଫୁ ହେବାରକେ ଥିବା ସମାବେଶ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି। ବିଜୁ ଜନତା ଦଳର ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା, ଦେବଗଡ଼ ଆର୍ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଗସ୍ତ କରବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ରାଉରକେଲାର ସେକ୍ଟର 13 ମେଲନ ପଡ଼ିଆନ ଦିନର 11:30 ବଜେ ଗୋଟିଏ ନିର୍ବାଚନୀ ସଭାତି ଉଦ୍ବୋଧନ ଦେବେ। ତାର୍ ଉତ୍ତରୁ ସେ ଦେବଗଡ଼ନ ଦଳର ଗୋଟିଏ ଜନସଭାତି ଯୋଗ ଦେବେ ବୋଲିକରି ଜଣାପଡ଼ିଛି। ସେନ୍ତା ଶ୍ରୀ ପଟ୍ଟନାୟକ ଆଇବା କାଲ୍ ଭୁବନେଶ୍ୱରନ ଗୋଟିଏ ରୋଡ୍ ଶୋ କରବେ ଆର୍ ସମ୍ଭଲପୁର ଗସ୍ତ କରବାର କାର୍ଯ୍ୟକ୍ରମ ଭିଲ୍ ରହିଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତଥି ଆସିକରି ବଲାଙ୍ଗୀରଠାରେ ଗୋଟିଏ ଜନସଭାକେ ସମ୍ବୋଧନ କରିବେ। ସେନ୍ତା ଅଖିଲ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଇବାକାଲ ଓଡ଼ିଶା ଗସ୍ତଥି ଆସିକରି ଦଳ ନିର୍ବାଚନ ପ୍ରଚାର କାର୍ଯ୍ୟଥି ଯୋଗଦେବେ ବୋଲିକରି ଦଳର ବରିଷ୍ଠ ନେତା କଂଗ୍ରେସର ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍। ଶ୍ରୀ ଖଡ୍ଗେ କନ୍ଧମାଳନ ଗୋଟିଏ ଜନସଭାକେ ସମ୍ବୋଧନ କରିବେ ଆର୍ ଭୁବନେଶ୍ୱରନ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଲାକାଲ ସୁନ୍ଦରଗଡ଼ ଜିଲ୍ଲା ଗସ୍ତଥି ଆସିଥିଲେ। ଏହି ଗସ୍ତ ସମୟଥି ସେ ସାଧାରଣ ନିର୍ବାଚନ ଲାଗି ଚାଲିଥିବାର ତୟାରୀର ସମୀକ୍ଷା କରିଛନ୍। ହେନ୍ତା ସେ ଆଇନ ଶୃଙ୍ଖଳା ସ୍ଥିତି, ନିର୍ବାଚନ ଖର୍ଚ୍ଚା ଯାଞ୍ଚ, ଏସ୍ଭିଇପି ଆଉ ଅଲଗା ଭୋଟ୍ ବାବଦର କାର୍ଯ୍ୟକ୍ରମର ସମୀକ୍ଷା ଭିଲ୍ କରିଥିଲେ। ବୈଶାଖ ମାସ ଉଜ୍ଜଲପଖର ଅଷ୍ଟମୀ ତିଥିଟି ଆଜି ପୁରୀ ଶ୍ରୀମନ୍ଦିରନୁ ନୀଳାଦ୍ରୀ ମହୋଦୟାଷ୍ଟମୀ ନୀତି ହେବା। ଏହି ତିଥିକେ ଶ୍ରୀମନ୍ଦିରର ପ୍ରତିଷ୍ଠା ଦିବସ ଭାବେ ଗଣାଯାଏସି। ଇଦିନ ଯଜ୍ଞ ମଣ୍ଡପନୁ ଆସିକରି ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନ ଅଧିଷ୍ଠିତ ହୋଇଥିଲେ। ଏହି ଉଲ୍ଗୁନେ ପାଳନ କରାଯାଉଥିବାର ମହୋତ୍ସବଟି 108 କୁମ୍ଭ ପାଣ୍ଠି ଦାରୁ ବ୍ରହ୍ମଙ୍କର ଜଳାଭିଷେକ ହେବା। ବଡ଼ ଦେଉଳର ପରମ୍ପରା ଅନୁସାରେ ଏଟା ହେଉଛି ନୀଳାଦ୍ରୀ ମହୋତ୍ସବ। ଆଜ୍ ବିଶ୍ୱ ଆଥଲେଟିକ୍ ଦିବସ। ଆନ୍ତର୍ଜାତୀୟ ସୌଖୀନ ଆଥଲେଟିକ୍ ମହାସଂଘର ନିଷ୍ପତ୍ତି ଅନୁସାରେ 1996 ମସିହାନୁ ଆଜିର ଦିନକେ ବିଶ୍ୱ ଆଥଲେଟିକ୍ ଦିବସ ଭାବେ ପାଳନ କରାଯାଉଛି। ଦୌଡ଼କୁଦ ବାଗିର ଖେଲ୍କେ ତହକାବାର ଲାଗି ଏହି ଦିବସ ପାଳନ କରାଯାଉଛି। ଖାସକରି ଜୁଆନ ପିଲା ଟୁକେଲମାନଙ୍କର ଭିତରେ ଆଉ ସ୍କୁଲମାନଙ୍କେ ଦୌଡ଼କୁଦକେ ଲୋକପ୍ରିୟ କରାବାର ଆର୍ କ୍ରୀଡ଼ାର ମହତ୍ତ୍ୱ ବାବଦେ ବୁଝାବାର ଲାଗି ଆଥଲେଟିକ୍ ଦିବସ ପାଳନ କରାଯାଏସି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫୁ ଆଜିଠାନୁ ଦେଶର ଭିନ୍ ଭିନ୍ ଜାଗାନୁ କମନ୍ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା ସିୟୁଇଟି 2024 ମୂଲ ହେଉଛି। ଦେଶର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କେ ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖାବାର ଲାଗି ପରୀକ୍ଷା କରାଯାଉଛି। ଦେଶର 380 ସହର ସହିତେ ବିଦେଶର 26 ସହରେ ପେନ୍ ଆର୍ ପେପର ମୋଡ଼ଥି ପରୀକ୍ଷା ହେବା। ଏ ମାସର 18 ତାରିଖ ତକ୍ ପରୀକ୍ଷା ଚାଲବା। ସାଧାରଣ ନିର୍ବାଚନ ଲାଗି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲନୁ ହୋମ୍ ଭୋଟିଂ ଆର୍ ପୋଷ୍ଟାଲ ଭୋଟିଂ ମୂଲ ହୋଇଛି। ଏଥିଲାଗି ରେଢ଼ାଖୋଲର ବରିଷ୍ଠ ଭୋଟର ଆର୍ ଦିବ୍ୟାଙ୍ଗ ଭୋଟରଙ୍କୁ ମିଶାଇକରି 176 ଜଣ ମତଦାତା ନିଜର ଘରୁ ମତଦାନ କରବାରକେ ତାଲିକାଭୁକ୍ତ ହୋଇଛନ୍। ନିର୍ବାଚନ ଦାୟିତ୍ୱରେ ଥିବାର ପୁଲିଂ ଅଧିକାରୀମାନେ ଏବେ 16 ତାରିଖ ତକ୍ ବରିଷ୍ଠ ନାଗରିକ ଆର୍ ଦିବ୍ୟାଙ୍ଗ ଭୋଟରମାନଙ୍କୁ ସମ୍ପର୍କ କରିବେ। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲା ନଭିଲ୍ ଇ ବର୍ଗର ଭୋଟରମାନଙ୍କ ଲାଗି ପୋଷ୍ଟାଲ ବ୍ୟାଲଟ୍ ଜରିଏ ମତଦାନ କାମ ମୂଲ ହୋଇଛି। ଗଲାକାଲି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ତତ୍ତ୍ୱାବଧାନରେ ସୋନପୁର ବିଧାନସଭା ମଣ୍ଡଳୀ ଲାଗି 5 ଆର୍ ବୀରମହାରାଜପୁର ସଂଗ୍ରହ ନିର୍ବାଚନ ମଣ୍ଡଳୀ ଲାଗି 4 ଟିମ୍ ଗାଁ ଗାଁ ବୁଲିକରି 40% ଏତକା ଅକ୍ଷମତା ଥିବା ଦିବ୍ୟାଙ୍ଗ ଆର୍ 85 ବର୍ଷନୁ ଏତକା ବୟସ ଭୋଟରମାନଙ୍କନୁ ମତ ସଂଗ୍ରହ କରୁଛନ୍। কালবৈশাখীর প্রভাব থি রাজ্যে তাঁতি টিকি কমিছে। আজ নয়াপড়া, বলাঙ্গীর, কলাহান্ডি, বরগড়, ঝারসুগুড়া, সম্বলপুর, সুন্দরগড়ের গোটে জুড়ে জাগানু বিজলি ঘড়ঘড়ি সহতে ধুকা গড্ডি হয়েকি বর্ষা হবার সম্ভাবনা রয়েছে। সেগুলি পাপাগ বিভাগ তরফু জিল্লামানকে ইয়েলো ওয়ার্নিং জারি করা যাইছে। হলে এবার চারদিন ভিতরে রাজ্যের বড়ভাগী জাগানু তাঁতি 4-5 ডিগ্রি সেলসিয়াস তক বড়বার সহতে গ্রীষ্ম প্রবাহ জারি রহবা বলিকি অনুমান করা যাইছে। এসনির আঞ্চলিক খবর ইন শেষ হল। আরবেলর আঞ্চলিক খবর শুনিপারবে রাতে 7:02। জুহার।